ଆରେ ସବୁ ଚା ଫା ପିଇକି ରେଡି ତ ଆରମ୍ଭ କରିବା ଆଉ। ଇଣ୍ଟରେଷ୍ଟିଂ କଥା ସବୁ ବିଷୟ ଖଟିର ଆଜି ଆଲୋଚନା ପରା ଅତି ଦରକାର। ପିଲା ବୁଢ଼ା ସଭିଙ୍କୁ ସେ ବାଇ ଆକରିଛି ମିଛୁଆ ଯନ୍ତ୍ର ଭାବରେ ସୁନା ମପାଇଛି।
ମୋବାଇଲ ପରା
ପିଲାଦିନେ ପଢ଼ିଥିଲୁ ଟେଲିଫୋନର ମଜା, ବହୁ ଦୂରରୁ ଆଈ ସାଥିରେ କଥା ହଉଛି ଅଜା। ଅଳ୍ପ ଦିନ ଭିତରେ ସେଇ କଥା ପୁରୁଣା ହେଲା, ଟେଲିଫୋନରୁ ମୋବାଇଲ ମାର୍କେଟ ଘାଣ୍ଟିଲା।
ମୋବାଇଲ ବିନା ଚଳି ହଉ।
ଟ୍ରଲି ବାଲା ସ୍କୁଲ ପିଲା ଓଏ ସେ ଆଏସେ, ୟା ବିନା ଚଳୁଥିବ କହିବ କି ଏସେ। ଘରେ ଥାଇ କହୁଛନ୍ତି ଦିଲ୍ଲୀରେ ବସିଛି, ଫୁଙ୍କି ଫୁଙ୍କି କହୁଛନ୍ତି ଗାଡ଼ି ଚଲଉଛି।
ରର ଗାଡ଼ି ରଖିକି କଥା ହଉଛି।
ପ୍ରେମୀ ଯୁଗଳଙ୍କ ପାଇଁ ଜରୁରୀ ବିଶେଷ, ଏଇଥିରୁ ସୁରୁ ହୁଏ ଏଇଥିରେ ଶେଷ। ମିସ୍ କଲ୍ ପ୍ରେମ କଥା ପୁରୁଣା ହେଲାଣି, ଫେସବୁକରେ ପ୍ରେମ ଏବେ ଜୋର ମାତିଲାଣି।
ଏଫବିରେ ମୋର 18ଟା ଜିଏମ୍।
ଆଣ୍ଡ୍ରଏଡ୍ ମୋବାଇଲ ଯାହା ହାତେ ଅଛି, ଜାଣ ପୃଥିବୀଟା ପକେଟରେ ସିଏ ପୁରେଇଛି। 2 ମିନିଟ ମିଳିଗଲେ କାମ ରୁଖୁ ସତ, ସୁରୁ ହୁଏ ମୋବାଇଲ ସଙ୍ଗେ କସରତ।
କଞ୍ଚୁ ବସି କେଞ୍ଚୁ ଥା।
ଦ୍ୱାପରରେ କୃଷ୍ଣଲୀଳା ବଇଁଶିକୁ ଧରି, ଏବେ ଆମ କୃଷ୍ଣ ସାଜୁ ଚନ୍ତି ରିଙ୍ଗ କରି। ଫେସବୁକରେ ଦେଖି ଦେଇ ସନି ଲିଓନ ପିଇକି, ହେଲୋ ହାଏ ସୁରୁ ହୁଏ ତଳେ ପେଟେଇକି।
ସବୁ ନଷ୍ଟ, ତୁ ଭାରି ଭଲଟା।
ନୂଆ ନୂଆ ରୋଗ ସବୁ ଏ ପାଇଁ ହେଲାଣି, ଡାକ୍ତରଙ୍କ ପାଖେ ଏବେ ଭିଡ଼ ବଢ଼ିଲାଣି। ହାତ ବିନ୍ଧା ମୁଣ୍ଡ ବିନ୍ଧା ମେମୋରିଓ ଡୁଆ, ନମ୍ପୁଂସକ ହୃଦଘାତ ବିନ୍ଧୁଛି ଫଡ଼ିଆ।
ଏସବୁ ମୋବାଇଲ ପାଇଁ ହଉଛି।
ମୋବାଇଲ ରେଡିଏସନ ବହୁତ ଡେଞ୍ଜର, ବଞ୍ଚିବାକୁ ସେଇଥିରୁ ଉପାୟଟା କର। ମୁଣ୍ଡ ପଟେ ରଖୁଥିଲେ ସ୍ମୃତି ଶକ୍ତି ହ୍ରାସ, ପକେଟରେ ରଖୁଥିଲେ ସଂସାରଟା ନଷ୍ଟ।
ମୋ ଭାଉଜର ପିଲାପିଲି ହଉନି ହୋ।
ମୋବାଇଲରୁ ବ୍ୟାଟେରୀ ଟିକେ ଚାର୍ଜ କମିଗଲେ ଯେମିତି ହଉଛନ୍ତି ସିଏ କାଜୁଆଲିଟିରେ ଥିଲେ। ଜଣେ ଜଣେ ଏମିତିକା କରୁଛନ୍ତି ଲକ୍, ମାନେ ପାକିସ୍ତାନ ଡାଟା ଅଛି ସାଇବର କରିବ ସକ୍।
ମୋର 4ଟା ପାଟର୍ନ ଲକ୍।
ପକେଟରେ ଷ୍ଟୁଡିଓଟା ଧରିକି ବୁଲନ୍ତି, MMS ଠାରୁ ଫଟୋ ଯାହା ଅପଲୋଡ କରନ୍ତି। ୟୁଟ୍ୟୁବ ଏବେ ଭାଇ ସଭିଙ୍କର ପ୍ରିୟ, ଟିଭି ଦେଖିବାକୁ ଆଉ ନାହିଁ ତ ସମୟ।
ପପୁ ପମ୍ପମ୍ କ୍ରିଏସନ ଭୁଲିବେନି।
ହଏ।